ହାଇ ଫ୍ରେଣ୍ଡସ୍, ମୁଁ ସଙ୍ଗୀତା। ଓଡ଼ିଶା କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ହଁ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଆଜି ମୁଁ ଆପଣଙ୍କୁ ଗୋଟେ ନୂଆ ରେସିପି କହିବାକୁ ଯାଉଛି। ମିଠା ଜିନିଷ ପ୍ରାୟତଃ ଛୋଟ ବଡ଼ ସମସ୍ତଙ୍କୁ ଖାଇବାକୁ ଭାରି ଭଲ ଲାଗେ, ତେବେ ଆଜିର ରେସିପି ଗୋଟେ ସୁଇଟ୍ ରେସିପି ଉପରେ। ଖଜା ପ୍ରାୟତଃ ସମସ୍ତଙ୍କୁ ଖାଇବାକୁ ଭାରି ଭଲ ଲାଗେ, ତେବେ ଆଜି ଆସନ୍ତୁ ଜାଣିବା ଘରେ ଖଜା କିପରି ପ୍ରସ୍ତୁତ କରିବେ ଓ ସେଥିପାଇଁ କ'ଣ ସବୁ ସାମଗ୍ରୀ ବ୍ୟବହାର ହୁଏ। ତେବେ ସାମଗ୍ରୀ ଗୁଡ଼ିକ ନୋଟ୍ କରନ୍ତୁ। ରିଫାଇନ୍ 1 liter, ମଇଦା 1 cup, ସୁଗାର 3 or 4 cup, ଘିଅ 1/2 cup, ୱାଟର 1 cup, ଗୁଜୁରାତି 5। ତେବେ ଆସନ୍ତୁ ଫ୍ରେଣ୍ଡସ୍, କିପରି ପ୍ରସ୍ତୁତ କରିବେ ତା ବିଷୟରେ ଜାଣିବା। ପ୍ରଥମେ ଗୋଟେ ପାତ୍ରରେ ମଇଦା ନେବେ, ତାପରେ ସେଥିରେ 1/2 cup ଘିଅ ଢାଳି ଦେଇ 1 cup ପାଣି ଦେଇ ତାକୁ ଭଲସେ ନରମ ହେବା ପର୍ଯ୍ୟନ୍ତ ଚକଟନ୍ତୁ ଏବଂ ଚକଟି ତାକୁ 5 minutes ଯାଏଁ ଘୋଡ଼େଇ ରଖିଦିଅନ୍ତୁ। ତାପରେ ଆପଣ ମଇଦାର ବଡ଼ ସାଇଜ୍ର ଗୋଳା କରିନିଅନ୍ତୁ, ତାପରେ ତାକୁ ପୁରା ପତଳା କରି ଯେତେ ବଡ଼ ହେବ ବେଲନ୍ତୁ। ତାପରେ ସେଇ ମଇଦା ରୁଟିଟିକୁ ରୋଲ୍ ଟାଇପ୍ର କରି ତାକୁ ଛୋଟ ଛୋଟ ପିସ୍ରେ କାଟନ୍ତୁ। ଦେନ୍ ପିସ୍ଗୁଡ଼ିକୁ ଟିକେ ଆଙ୍ଗୁଳିରେ ଚିପି ଗରମ ତେଲରେ କମ୍ ଆଞ୍ଚରେ ଭାଜନ୍ତୁ। ମନେ ରଖିବେ, ତେଲକୁ ବେଶୀ ଗରମ କରିବେନି, ହାଲକା ଗରମରେ ଭାଜନ୍ତୁ ଏବଂ ବ୍ରାଉନ୍ କଲର୍ ହେଲା ପରେ କାଢ଼ି ଦିଅନୁ। ୟା ପରେ ଗୋଟେ ପାତ୍ରରେ 5 cup ଚିନି ନିଅନ୍ତୁ, ସେଥିରେ 2 cup ପାଣି ଦିଅନ୍ତୁ ଏବଂ ଗୁଜୁରାତିକୁ ଗୁଣ୍ଡ କରି ପକେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହେଲା ପରେ ସେଥିରେ ଛଣା ଖଜାଗୁଡ଼ିକୁ ପକେଇ ଦିଅନ୍ତୁ। ତାପରେ ଘଣ୍ଟେଟେ ପରେ ଆପଣଙ୍କର ଖଜା ପ୍ରସ୍ତୁତ ହୋଇଯିବ। ତାପରେ ନିଜେ ଖାଆନ୍ତୁ ଏବଂ ସମସ୍ତଙ୍କୁ ଖୁଆନ୍ତୁ। ଆପଣଙ୍କୁ ବାହାରକୁ ଯାଇ ଖଜା କିଣି ଖାଇବାକୁ ପଡ଼ିବନି, ଆପଣ ଏବେ ନିଜ ଘରେ ନିଜେ ପ୍ରସ୍ତୁତ କରି ଯେତେବେଳେ ଇଚ୍ଛା ସେତେବେଳେ ଖଜା ଖାଇପାରିବେ। ତେବେ ଆଶା କରୁଛି ଫ୍ରେଣ୍ଡସ୍, ରେସିପିଟି ଆପଣଙ୍କୁ ଭଲ ଲାଗିଥିବ। ଥ୍ୟାଙ୍କ୍ ୟୁ।